ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଲା ପ୍ରତିବନ୍ଧିତ ସିପିଆଇ ମାଓବାଦୀ ସଂଗଠନ। ଅନ୍ଲାଇନ୍ ଜରିଆରେ କୌଣସି ଭୋଟରଙ୍କ ନାମ ଆପେ ଡିଲିଟ୍ କରାଯାଇପାରିବ ନାହିଁ, ସ୍ୱଷ୍ଟ କଲେ ନିର୍ବାଚନ କମିଶନ। ଦେଶର ପ୍ରତ୍ୟେକ ନାଗରିକଙ୍କୁ ବୀମାଭୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସୃଷ୍ଟି କରିଛି ନୂଆ ଅଧ୍ୟାୟ। ମଣିପୁରରେ ଅଜ୍ଞାତ ସଶସ୍ତ ବାହିନୀ ଆକ୍ରମଣରେ ଆସାମ ରାଇଫଲ୍ସର 2 ଯବାନ ଶହୀଦ। ତଲାସୀ ଅଭିଯାନ ସମୟରେ 6 ଉଗ୍ରବାଦୀଙ୍କୁ ଗିରଫ କଲା ସୁରକ୍ଷାବଳ। ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଓମାନକୁ 21 ରନ୍ରେ ପରାସ୍ତ କଲା ଭାରତ। ଆଜି ସୁପର 4 ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ଦେଶରେ ପ୍ରତିବନ୍ଧିତ ସିପିଆଇ ମାଓବାଦୀ ସଂଗଠନ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ସଂଗଠନର ପଲିଟି ବ୍ୟୁରୋ ସଦସ୍ୟ ମଲଜୁଲା ବେଣୁଗୋପାଳ ରାଓ ଏହି ବିଷୟ ପ୍ରକାଶ କରିଛନ୍ତି। ଏକ ଅଡିଓ କ୍ଲିପ୍ ଜରିଆରେ ସିପିଆଇ ମାଓବାଦୀ ସଂଗଠନର ସଦସ୍ୟ ବେଣୁଗୋପାଳ ରାଓ କହିଛନ୍ତି, ପରିବର୍ତ୍ତିତ ବିଶ୍ୱ ଏବଂ ଜାତୀୟ ପରିସ୍ଥିତି ଓ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ନିରନ୍ତର ଅନୁରୋଧକୁ ଦୃଷ୍ଟିରେ ରଖି ସଂଗଠନ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ସଂଗଠନ ସଶସ୍ତ ସଂଗ୍ରାମ ବନ୍ଦ କରି ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ କିମ୍ବା ତାଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି କିମ୍ବା ପ୍ରତିନିଧି ମଣ୍ଡଳ ସହ ସଂଗଠନ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି।
ବଦଲି ହୁଏ ବିଶ୍ୱ ଏବଂ ଦେଶକେ ପରିସ୍ଥିତି ଅଲାବା ଲଗାତାର ଦେଶକେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସେ ଲେକର ବରିଷ୍ଠ ପୁଲିସ୍ ଅଧିକାରୀ ତକ୍ ହମ୍ ହଥିୟାର ଛୋଡ଼କର ମୁଖ୍ୟ ଧାରାମେ ସାମିଲ ହୋନେକେ ଲିଏ କିଏ ଯା ରହେ ଅନୁରୋଧଙ୍କ ମଧ୍ୟନଜର ହମ୍ ହଥିୟାର ଛୋଡ଼ନେ କେ ଲିଏ ନିର୍ଣ୍ଣୟ ଲିଏ ହେଁ।
ନିର୍ବାଚନ କମିଶନ କହିଛନ୍ତି, ଅନ୍ଲାଇନ୍ ଜରିଆରେ ଆପେ କୌଣସି ଭୋଟରଙ୍କ ନାମ ଡିଲିଟ୍ କରାଯାଇପାରିବ ନାହିଁ। କର୍ଣ୍ଣାଟକ ଆଲନ୍ଦରେ କୌଣସି ଭୋଟରଙ୍କ ନାମ ଭୁଲ ବଶତଃ ଡିଲିଟ୍ କରାଯାଇଥିବା ବିଷୟକୁ କମିଶନ ଅଗ୍ରାହ୍ୟ କରିଛନ୍ତି। କମିଶନଙ୍କ ପକ୍ଷରୁ ଏ ବିଷୟ ନେଇ 2023 ମସିହାରେ ଏତଲା ଦାୟର କରାଯାଇଥିବା କୁହାଯାଇଛି। କମିଶନ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ 7 ନମ୍ବର ଫର୍ମରେ ଆବେଦନ ପରେ ଭୋଟର ନାମ କଟାଯାଇଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପେ ଆପେ ଏହା କଟାଯାଇପାରିବ। କମିଶନ କହିଛନ୍ତି, ଆଲନ୍ଦ ମାମଲାରେ 6018 7 ନମ୍ବର ଫର୍ମ ଅନ୍ଲାଇନ୍ ଜରିଆରେ ଦାଖଲ କରାଯାଇଥିଲା। ଯାଞ୍ଚ ପରେ ସେଥିମଧ୍ୟରୁ 24 ଆବେଦନ ସଠିକ୍ ବୋଲି ଜଣାପଡ଼ିଥିବାବେଳେ ବାକି 5994 ଆବେଦନ ତ୍ରୁଟିପୂର୍ଣ୍ଣ ଥିଲା। ଏତେ ସଂଖ୍ୟକ 7 ନମ୍ବର ଫର୍ମ ଦାଖଲ ହେବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା, ତେଣୁ ଏହାର ତଦନ୍ତ ଲାଗି ଇଲେକ୍ଟ୍ରାଲ୍ ପଞ୍ଜିକରଣ ଅଧିକାରୀ ଏତଲା ଦାୟର କରିଥିଲେ। ସେହିପରି ମହାରାଷ୍ଟ୍ରର ରାଜୁରାରେ 7792 ଜଣ ନୂଆ ଭୋଟର ହେବା ଲାଗି ଆବେଦନ କରିଥିବାବେଳେ ସେଥିମଧ୍ୟରୁ 6861 ଆବେଦନ ତ୍ରୁଟିପୂର୍ଣ୍ଣ ଥିଲା ବୋଲି କମିଶନ କହିଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ଦେଶର ସମସ୍ତ ପରିବାରକୁ ବୀମାଭୁକ୍ତ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମାଭୁକ୍ତ କରିବା ଲାଗି ପଦକ୍ଷେପ ନେଇଛନ୍ତି। 2015 ମେ ମାସରେ ସମସ୍ତ ଅସୁରକ୍ଷିତଙ୍କୁ ସୁରକ୍ଷା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ସରଳ ବୀମା ଯୋଜନା ଘୋଷଣା କରିଥିଲେ। ସେହି ଯୋଜନାଗୁଡ଼ିକ ହେଉଛି ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମାନ୍ୟ ମୂଲ୍ୟର ପ୍ରିମିୟମ୍ ଦେଇ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ମିଳିପାରୁଛି। ସେହିପରି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି କାରଣରୁ ମୃତ୍ୟୁ ଘଟିଲେ ବୀମା ପ୍ରଦାନ କରାଯାଉଛି। ଏହି ଯୋଜନାଗୁଡ଼ିକ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ସମାଜର ଅବହେଳିତ କ୍ଷେତ୍ରର ଲୋକମାନଙ୍କୁ ସୁରକ୍ଷା ପ୍ରଦାନ ଲାଗି ଏହି ବୀମା ଯୋଜନା ସହାୟକ ହେବ।
ଏକ ଯୋଜନା ହେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା 12 ରୁପିଏ ମେ 2 ଲକ୍ଷ ରୁପିଏ କି ଇନ୍ସୁରାନ୍ସ ସ୍କିମ୍ ଲେକର କେ ହମ ଆଏ ହେଁ କ୍ୟୁଁକି ହମ ଚାହତେ ହେଁ କି ଦେଶ କେ ସାମାନ୍ୟ ବ୍ୟକ୍ତି କେ ଜୀବନ ମେ କ୍ୟୁଁକି ସଙ୍କଟ ଅମୀରୋଁ କୋ ନହିଁ ଆତା ହେ ଜୀ ସଙ୍କଟ ଗରିବ କୋ ଆତା ହେ ଫୁଟପାଥ ପର ସୋତା ହେ ବେଚାରେ କୋ ମରନା ପଡ଼ତା ହେ ସାଇକେଲ ଲେକେ ଯାତା ହେ ମର ଯାତା। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା 18 से 50 ସାଲ କି ଉମର କେ ଲୋକଙ୍କ ଲିଏ ଆମ ତୌର ପେ ଆପକୋ ମାଲୁମ ହେ ଆପ ଇନ୍ସୁରାନ୍ସ ନିକାଲନେ ଯାଏ ତୋ ପତା ନହିଁ କିତନେ ଡକ୍ଟର ଆପକୋ ଚେକ୍ କରତେ ହେ କିତନା ମେଡିକାଲ ଚେକ୍ଅପ୍ ହୋତା ହେ କିତନି ପର୍ବ ତୟ କରତା ହେ ଇସକୋ ଦେ ୟା ନ ଦେ ପତା ନହିଁ ୟେ ଲୁଢ଼କ ଯାଏଗା ତୋ ये स्कीम ऐसी है, आपको सिर्फ फॉर्म भरना है, अगर आप बीमार भी होंगे तो भी इसको बीमा मिल सकता है। ये पहली बार इस प्रकार की सोच के साथ हम आए हैं। गरीब से गरीब व्यक्ति भी, और पर डे एक रुपया से ज्यादा नहीं है, 330 रुपया ने एक दिन का एक रुपया।
ଅନ୍ୟ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଭାବରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା ଗରିବ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିପାରିଛି। ଏଥିରେ କୌଣସି ଦେୟ ପ୍ରଦାନ ନ କରି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏହି ଯୋଜନାର ସୁଫଳ ବିଷୟରେ କେତେଜଣ ହିତାଧିକାରୀ କହିଛନ୍ତି,
तो यहाँ पे लगभग 4,94,000 रुपये का खर्चा बताया था, तो हमने आयुष्मान कार्ड से इलाज।
सरकार समस्तों को पाई स्वास्थ्य सुविधा सुनिश्चित करी विकसित भारत गठन करने दिगरे एक नया अध्याय सृष्टि करिछे बोली प्रधानमंत्री नरेंद्र मोदी कहिछन्ति। आपण माने संवाद सुनुछन्ति आकाशवाणीरु। ମଣିପୁରରେ ଏକ ଅଜଣା ସଶସ୍ତ ବାହିନୀ ଆକ୍ରମଣରେ ଆସାମ ରାଇଫଲ୍ସର ଜଣେ ନାଏବ ସୁବେଦାରଙ୍କ ସମେତ 2 ଜଣ ଯବାନ ଶହୀଦ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଅତର୍କିତ ଭାବେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଗାଡ଼ିରେ ଆସି ଆକ୍ରମଣ କରିଥିଲେ। ଇମ୍ଫାଲର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଇମ୍ଫାଲ ଦିମାପୁର 2 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପ୍ରତିରକ୍ଷା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଆସାମ ରାଇଫଲ୍ସର 33 ଜଣ ଯବାନ ପାଟସୋଇ କମ୍ପାନୀ ଅପରେଟିଂ ବେସ୍ରୁ ନାମ୍ବୋଲ ଅପରେଟିଂ ବେସ୍କୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଆସାମ ରାଇଫଲ୍ସ ଅନ୍ୟ 5 ଜଣ ଆହତ ଯବାନଙ୍କୁ ଇମ୍ଫାଲସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏହି ଆକ୍ରମଣ ଲାଗି କୌଣସି ଉଗ୍ରବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆସାମ ରାଇଫଲ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ବିକାଶ ଲଖେରା ଏହି ଆକ୍ରମଣକୁ ନିନ୍ଦା କରିବା ସହ ଗତ 24 ଘଣ୍ଟା ହେବ ଆତତାୟୀମାନଙ୍କୁ ଧରିବା ଲାଗି ତଲାସୀ ଅଭିଯାନ ଚାଲିଥିବା କହିଛନ୍ତି। ଇତିମଧ୍ୟରେ ସୁରକ୍ଷା ବଳ 6 ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବିଶିଷ୍ଟ ଆସାମୀ ଗାୟକ ଜୁବିନ ଗର୍ଗଙ୍କର ସିଙ୍ଗାପୁରର ଗଭୀର ସମୁଦ୍ରରେ ସ୍କୁବା ଡାଇଭିଂ କରିବା ସମୟରେ ମୃତ୍ୟୁ ଘଟିଛି। 52 ବର୍ଷୀୟ ଏହି ପ୍ରସିଦ୍ଧ ଗାୟକଙ୍କୁ ସିଙ୍ଗାପୁର ପୁଲିସ୍ ଅଚେତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୁବିନ ସିଙ୍ଗାପୁରରେ ଅନୁଷ୍ଠିତ ହେଉଥିବା ଉତ୍ତର ପୂର୍ବ ମହୋତ୍ସବରେ ଯୋଗଦେଇ ତାଙ୍କର ସଙ୍ଗୀତକଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଆସାମ ଆଜି ତା'ର ପ୍ରିୟ ପୁତ୍ରକୁ ହରାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାୟକ ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ପରେ ଦେଶର ସମସ୍ତ କ୍ଷେତ୍ରରେ ଉତ୍ସାହ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତ ଏବଂ ଶ୍ରମିକଙ୍କଠାରୁ ବୃହତ୍ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରିଛନ୍ତି। ଗତମାସ 15 ତାରିଖରେ ଦିଲ୍ଲୀର ଲାଲକିଲ୍ଲାରୁ ଶ୍ରୀ ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସ୍ଟି ସଂସ୍କାର ସ୍ୱରୂପ ଉପହାର ସମ୍ପର୍କରେ ଘୋଷଣା କରିଥିଲେ। ଆସନ୍ତା ସୋମବାରଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବ। ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଏସି ଏବଂ ଡିସ୍ୱାସ୍ ଭଳି ସାମଗ୍ରୀ ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି। ସେହିପରି ଟେଲିଭିଜନ ଏବଂ ଅଣ ଟିଭି ମନିଟର ଉପରେ ମଧ୍ୟ ଟିକସ ହାର 18%କୁ ହ୍ରାସ କରାଯାଇଛି, ଫଳରେ ଘରୋଇ ଉତ୍ପାଦକମାନେ ଅଧିକ ଉତ୍ପାଦନ କରି ସେମାନଙ୍କ ବ୍ୟବସାୟ ବୃଦ୍ଧି କରିପାରିବେ। ସରକାରଙ୍କ ଏହି ସଂସ୍କାରକୁ ବିଭିନ୍ନ ବର୍ଗର ଲୋକ ସ୍ୱାଗତ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ ଇଲେକ୍ଟ୍ରୋନିକ୍ସ, ପ୍ଲାଷ୍ଟିକ୍ ଉପକରଣ, ତାର, କୁଲିଂ ସିଷ୍ଟମ, ଏଲ୍ଇଡି ପ୍ୟାନେଲ୍ ଭଳି ଉପକରଣ ଉପରେ ଟିକସ ହ୍ରାସ ହେବାରୁ ଏମ୍ଏସ୍ଏମ୍ଇ କ୍ଷେତ୍ର ଆହୁରି ବିସ୍ତାର ଲାଭ କରିବ ବୋଲି କୁହାଯାଇଛି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଭାରତ 21 ରନ୍ରେ ଓମାନକୁ ପରାସ୍ତ କରିଛି। 99 ରନ୍ ପିଛା କରି ଓମାନ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 167 ରନ୍ ସ୍କୋର କରିଥିଲା। ପ୍ରଥମ ଭାରତୀୟ ବୋଲର ଭାବେ ଗତକାଲି ଖେଳାଯାଇଥିବା 64ତମ T20 ମ୍ୟାଚ୍ରେ ଅର୍ଷଦୀପ ସିଂହ 100ତମ ୱିକେଟ୍ ହାସଲ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 8 ୱିକେଟ୍ ହରାଇ 20 ଓଭର୍ରେ 188 ରନ୍ ସ୍କୋର କରିଥିଲା। ଆଜି ଏସିଆ କପ୍ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ସୁପର 4 ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଭାରତ ସୁପର 4 ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସୁପର 4 ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ମହିଳା କ୍ରିକେଟ୍ରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ ସିରିଜ୍ର ଆଜି ତୃତୀୟ ତଥା ଫାଇନାଲ୍ ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 1:30 ସମୟରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଲା ପ୍ରତିବନ୍ଧିତ ସିପିଆଇ ମାଓବାଦୀ ସଂଗଠନ। ଅନ୍ଲାଇନ୍ ଜରିଆରେ କୌଣସି ଭୋଟରଙ୍କ ନାମ ଆପେ ଡିଲିଟ୍ କରାଯାଇପାରିବ ନାହିଁ ସ୍ୱଷ୍ଟ କଲେ ନିର୍ବାଚନ କମିଶନ। ଦେଶର ପ୍ରତ୍ୟେକ ନାଗରିକଙ୍କୁ ବୀମାଭୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସୃଷ୍ଟି କରିଛି ନୂଆ ଅଧ୍ୟାୟ। ମଣିପୁରରେ ଅଜ୍ଞାତ ସଶସ୍ତ ବାହିନୀ ଆକ୍ରମଣରେ ଆସାମ ରାଇଫଲ୍ସର 2 ଯବାନ ଶହୀଦ। ତଲାସୀ ଅଭିଯାନ ସମୟରେ 6 ଉଗ୍ରବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ। ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଓମାନକୁ 21 ରନ୍ ପରାସ୍ତ କଲା ଭାରତ। ଆଜି ସୁପର 4 ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।